ଗଣନା ପୁସ୍ତକ 23 ପର୍ବ। ଅନନ୍ତର ବିଲିୟମ ବାଲାକକୁ କହିଲା, ସେହି ସ୍ଥାନରେ ମୋ ପାଇଁ ସାତ ଗୋଟି ଯଜ୍ଞବେଦୀ ନିର୍ମାଣ କର ଓ ଏହି ସ୍ଥାନରେ ମୋ ପାଇଁ ସାତ ଗୋବତ୍ସ ଓ ସାତ ମେଷ ଆୟୋଜନ କର। ତେବେ ବାଲାକ ବିଲିୟମର କଥା ଅନୁସାରେ କଲେ। ପୁଣି ବାଲାକ ଓ ବିଲିୟମ ପ୍ରତ୍ୟେକ ଯଜ୍ଞବେଦୀରେ ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ। ତୋ ବିଲିୟମ ବାଲାକକୁ କହିଲା, ତୁମ୍ଭେ ଆପଣା ହୋମବଳୀ ନିକଟରେ ଠିଆ ହୁଅ, ମୁଁ ଯିବି। କେଜାଣି ସଦାପ୍ରଭୁ ମୋତେ ସାକ୍ଷାତ କରିବାକୁ ଆସିବେ, ଆଉ ସେ ଯାହା ମୋତେ ଦେଖାଇବେ ତାହା ମୁଁ ତୁମ୍ଭକୁ କହିବି। ପୁଣି ସେ ଏକ ଉଚ୍ଚସ୍ଥାନକୁ ଗଲା। ସେତେବେଳେ ପରମେଶ୍ୱର ବିଲିୟମକୁ ସାକ୍ଷାତ କଲେ। ତୈରେ ସେ ତାହାଙ୍କୁ କହିଲା, ମୁଁ ସାତ ଯଜ୍ଞବେଦୀ ପ୍ରସ୍ତୁତ କରିଅଛି, ମୁଁ ପ୍ରତ୍ୟେକ ଯଜ୍ଞବେଦୀରେ ଏକ ଏକ ଗୋବତ୍ସ ଏକ ଏକ ମେଷ ଉତ୍ସର୍ଗ କରିଅଛି। ସେତେବେଳେ ସଦାପ୍ରଭୁ ବିଲିୟମର ମୁଖରେ ଏକ ବାକ୍ୟ ଦେଇ ତାହାକୁ କହିଲେ, ତୁମେ ବାଲାକ ନିକଟକୁ ଫେରିଯାଅ, ପୁଣି ତାହାକୁ ଏ ରୂପେ କୁହ। ତୈରେ ସେ ତା ନିକଟକୁ ଫେରିଗଲା। ସେ ସମୟରେ ଦେଖ, ସେ ଆପଣା ହୋମବଳୀ ନିକଟରେ ଠିଆ ହୋଇଥିଲେ, ସେ ମୟାବର ଅଧିପତି ସମସ୍ତେ ଠିଆ ହୋଇଥିଲେ। ତେଣୁ ସେ ଆପଣା ପ୍ରସଙ୍ଗ ନେଇ କହିଲା, ବାଲାକ ଆରାମଠାରୁ ମୟାବର ରାଜା ପୂର୍ବ ଦିଗସ୍ଥିତ ପର୍ବତ ଶ୍ରେଣୀଠାରୁ ମୋତେ ଆଣିଅଛି। ଆସ, ଆମ୍ଭ ନିମନ୍ତେ ଯାକୁବକୁ ଶାପ ଦିଅ, ପୁଣି ଆସ ଇସ୍ରାଏଲକୁ ଅଭିଶପ୍ତ କର। ପରମେଶ୍ୱର ଯାହାକୁ ଶାପ ଦେଇନାହାନ୍ତି, ମୁଁ କି ରୂପେ ତାହାକୁ ଶାପ ଦେବି? ସଦାପ୍ରଭୁ ଯାହାକୁ ଅଭିଶପ୍ତ କରିନାହାନ୍ତି, ମୁଁ କି ରୂପେ ତାହାକୁ ଅଭିଶପ୍ତ କରିବି? ପୁଣି ଶୈଳମାଳାର ଶିଖରରୁ ମୁଁ ତାହାକୁ ଦେଖୁଅଛି, ଗିରିକ ଶ୍ରେଣୀରୁ ମୁଁ ତାହାକୁ ଦର୍ଶନ କରୁଅଛି। ଦେଖ, ଏହି ଲୋକମାନେ ଅଲଗା ବାସ କରନ୍ତି, ସେମାନେ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ଗଣିତ ହେବେ ନାହିଁ। ଯାକୁବର ଧୂଳି କିଏ ଗଣିପାରେ? ଅବା ଇସ୍ରାଏଲର ଚତୁର୍ଥାଂଶର ସଂଖ୍ୟା କିଏ କହିପାରେ? ଧାର୍ମିକର ମରଣରେ ମୁଁ ମରେ, ମୋର ଶେଷ ଅବସ୍ଥା ତାହାର ତୁଲ୍ୟ ହେଉ। ଏଥିରେ ବାଲାକ ବିଲିୟମକୁ କହିଲେ, ଆମ୍ଭେ ତୁମ୍ଭ ପ୍ରତି ଏକ କି କଲୁ, ଆମ୍ଭର ଶତ୍ରୁମାନଙ୍କୁ ଶାପ ଦେବା ପାଇଁ ଆମ୍ଭେ ତୁମକୁ ନେଇଗଲୁ, ଆଉ ଦେଖ ତୁମ୍ଭେ ସେମାନଙ୍କୁ ସର୍ବତ ଭାବେ ଆଶୀର୍ବାଦ କଲ। ତହିଁରେ ସେ ଉତ୍ତର ଦେଇ କହିଲା, ସଦାପ୍ରଭୁ ମୋ ମୁଖରେ ଯେଉଁ କଥା ଦିଅନ୍ତି, ସାବଧାନ ହୋଇ ତାହା ହିଁ କହିବା କି ମୋର ଉଚିତ ନୁହେଁ? ଏଉଥିରେ ବାଲାକ କହିଲେ, ଆମ୍ଭେ ନିବେଦନ କରୁଅଛୁ, ତୁମ୍ଭେ ଯେଉଁ ସ୍ଥାନରୁ ସେମାନଙ୍କୁ ଦେଖିପାରିବ ଏପରି ଏକ ସ୍ଥାନକୁ ଆମ୍ଭ ସଙ୍ଗେ ଆସ। ତୁମେ କେବଳ ସେମାନଙ୍କର ଶେଷ ସୀମାସ୍ଥିତ ଲୋକମାନଙ୍କୁ ଦେଖିବ, ମାତ୍ର ସମସ୍ତଙ୍କୁ ଦେଖିପାରିବ ନାହିଁ। ସେହିଠାରୁ ଆମ୍ଭ ନିମନ୍ତେ ସେମାନଙ୍କୁ ଶାପ ଦିଅ। ସେତେବେଳେ ବାଲାକ ତାହାର ପିସ୍ଗାର ପୁଷ୍ପସ୍ଥିତ ସିଫିମ୍ କ୍ଷେତ୍ରକୁ ନେଇଯାଇ ସେହି ସ୍ଥାନରେ ସାତ ବେଦୀ ନିର୍ମାଣ କଲେ। ପୁଣି ପ୍ରତ୍ୟେକ ବେଦୀର ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ। ତେଣୁ ସେ ବାଲାକକୁ କହିଲା, ଯେପର୍ଯ୍ୟନ୍ତ ସେହି ସ୍ଥାନରେ ପରମେଶ୍ୱରଙ୍କ ସହିତ ସାକ୍ଷାତ କରିବି, ସେ ପର୍ଯ୍ୟନ୍ତ ତୁମେ ଏହି ସ୍ଥାନରେ ଆପଣା ହୋମବଳୀ ନିକଟରେ ଠିଆ ହୋଇଥାଅ। ଏଥିରେ ସଦାପ୍ରଭୁ ବିଲିୟମ ସହିତ ସାକ୍ଷାତ କଲେ। ପୁଣି ତାହାର ମୁଖରେ ଗୋଟିଏ ବାକ୍ୟ ଦେଇ ତାହାକୁ କହିଲେ, ତୁମେ ବାଲାକ ନିକଟକୁ ଫେରିଯାଇ ତାହାକୁ ଏହି କଥା କହିବ। ତେଣୁ ସେ ତାଙ୍କ ନିକଟକୁ ଆସିଲା, ଆଉ ଦେଖ ସେ ଆପଣା ହୋମବଳୀ ନିକଟରେ ଠିଆ ହୋଇଥିଲେ, ଆଉ ମୟାବର ଅଧିପତିମାନେ ତାଙ୍କ ସଙ୍ଗରେ ଥିଲେ। ତେବେ ବାଲାକ ତାକୁ ପଚାରିଲେ, ସଦାପ୍ରଭୁ କ'ଣ କହିଛନ୍ତି? ତହିଁରେ ସେ ଆପଣା ପ୍ରସଙ୍ଗ ନେଇ କହିଲା, ହେ ବାଲାକ ଉଠ, ଶ୍ରବଣ କର, ହେ ସିପପୁର ପୁତ୍ର ମୋ କଥାରେ କର୍ଣ୍ଣପାତ କର। ପରମେଶ୍ୱର ମନୁଷ୍ୟ ନୁହନ୍ତି ଯେ ସେ ମିଥ୍ୟା କହିବେ, କିଏ ବା ସେ ମନୁଷ୍ୟର ସନ୍ତାନ ନୁହନ୍ତି ଯେ ସେ ଅନୁତାପ କରିବେ। ସେ କହିଛନ୍ତି, ଆଉ ସେ କି ତାହା କରିବେ ନାହିଁ? ସେ କହିଛନ୍ତି, ଆଉ ତାହା ସେ କି ସିଦ୍ଧ କରିବେ ନାହିଁ? ଦେଖ, ମୁଁ ଆଶୀର୍ବାଦ କରିବାକୁ ଆଜ୍ଞା ପାଇଅଛି, ପୁଣି ସେ ଆଶୀର୍ବାଦ କରିଅଛନ୍ତି, ଏଣୁ ମୁଁ ତାହା ଅନ୍ୟଥା କରି ନପାରେ। ସେ ଯାକୁବ ମଧ୍ୟରେ ଅଧର୍ମ ଦୃଷ୍ଟିଗୋଚର କରିନାହାନ୍ତି, କିମ୍ବା ସେ ଇସ୍ରାଏଲ ମଧ୍ୟରେ ଉପଦ୍ରବ ଦେଖିନାହାନ୍ତି। ସେମାନଙ୍କ ପରମେଶ୍ୱର ସଦାପ୍ରଭୁ ସେମାନଙ୍କ ସଙ୍ଗରେ ଅଛନ୍ତି, ପୁଣି ରାଜାର ଜୟଧ୍ୱନି ସେମାନଙ୍କ ମଧ୍ୟରେ ଅଛି। ପରମେଶ୍ୱର ସେମାନଙ୍କୁ ମିସରରୁ ବାହାର କରି ଆଣୁଛନ୍ତି, ଅରଣାତୁଲ୍ୟ ସେମାନଙ୍କର ବଳ, ନିତ୍ୟାନ୍ତ ଯାକୁବ ପାଇଁ କୌଣସି ଗଣକତା ନାହିଁ, କିମ୍ବା ଇସ୍ରାଏଲ ପାଇଁ କୌଣସି ମନ୍ତ୍ର ନାହିଁ। ଏହିକ୍ଷଣି ଯାକୁବ ବିଷୟରେ ଓ ଇସ୍ରାଏଲ ବିଷୟରେ କୁହାଯିବ, ପରମେଶ୍ୱର କି କର୍ମ କରିଛନ୍ତି? ଦେଖ, ସେହି ଲୋକସମୂହ ସିଂହ ପରି ଉଠୁଅଛନ୍ତି, ପୁଣି ସେ ସିଂହ ପରି ଆପଣଙ୍କୁ ଉଠାଉଛନ୍ତି, ଯେପର୍ଯ୍ୟନ୍ତ ସେ ଶିକାର ଭୋଜନ ନ କରେ ଓ ହତ ଲୋକମାନଙ୍କ ରକ୍ତପାନ ନ କରେ, ସେ ପର୍ଯ୍ୟନ୍ତ ଶୟନ କରିବ ନାହିଁ। ଅନନ୍ତର ବାଲାକ ବିଲିୟମକୁ କହିଲେ, ତୁମ୍ଭେ ସେମାନଙ୍କୁ କିଛି ଶାପ ଦିଅ ନାହିଁ, କିମ୍ବା ସେମାନଙ୍କୁ କିଛି ଆଶୀର୍ବାଦ କର ନାହିଁ। ତେବେ ବିଲିୟମ ଉତ୍ତର ଦେଇ ବାଲାକକୁ କହିଲା, ସଦାପ୍ରଭୁ ମୋତେ ଯାହା କିଛି କହିବେ ତାହା ହିଁ ମୁଁ କରିବି, ଏହା କି ତୁମ୍ଭକୁ କହିନାହିଁ? ତୁମ ବାଲାକ ବିଲିୟମକୁ କହିଲା, ବିନୟ କରୁଅଛୁ, ଆସ ଆମ୍ଭେ ତୁମକୁ ଅନ୍ୟ ଏକ ସ୍ଥାନକୁ ନେଇଯିବା, ହୋଇପାରେ ସେ ସ୍ଥାନରେ ଆମ୍ଭ ନିମନ୍ତେ ସେମାନଙ୍କୁ ଶାପ ଦେବାରେ ପରମେଶ୍ୱରଙ୍କ ଦୃଷ୍ଟିରେ ଉପଯୁକ୍ତ ହେବ। ଏଣୁ ବାଲାକ ବିଲିୟମକୁ ମରୁଭୂମି ଅଭିମୁଖରେ ପିଓରର ଶିଖକୁ ନେଇଗଲେ। ତହିଁରେ ବିଲିୟମ ବାଲାକକୁ କହିଲା, ଏହି ସ୍ଥାନ ପାଇଁ ମୋ ପାଇଁ ସାତଗୋଟି ବେଦୀ ନିର୍ମାଣ କର ଓ ଏହି ସ୍ଥାନରେ ମୋ ନିମନ୍ତେ ସାତ ଗୋବତ୍ସ ଓ ସାତ ମେଷ ଆୟୋଜନ କର। ତୁମ ବାଲାକ ବିଲିୟମର କଥା ଅନୁସାରେ କଲେ ଓ ପ୍ରତ୍ୟେକ ବେଦୀରେ ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ।